ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ନିଶ୍ଚିତ ଭାବରେ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ସବୁ ଅନ୍ୟ ସବୁ ସ୍କନ୍ଧରେ ଲଡ଼ବାନ କରିବା କିଛି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଦଶମ ଅଧ୍ୟାୟରେ ନିଶ୍ଚିତ ଭାବରେ ବର୍ଣ୍ଣନା କରାଯାଇଛି, ନବେଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ପ୍ରଥମେ ଯେଉଁ 39 ଅଧ୍ୟାୟ ହେଉଛି ବୃନ୍ଦାବନ ଲୀଳା, ତାପରେ ମଥୁରା ଲୀଳା, ଏବଂ ତାପରେ ଆସିବ ଭଗବାନଙ୍କର ଦ୍ୱାରକା ଲୀଳା। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଲୀଳା ସବୁ ଏହି ଦଶମ ସ୍କନ୍ଧ ନବେଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ବା ଭଗବାନଙ୍କ ଜନ୍ମ ଜନ୍ମ ବିଷୟରେ ବର୍ଣ୍ଣନା କରାଯାଉଛି, କେମିତି ଭଗବାନ ଆସିଛନ୍ତି। ଭଗବାନ ଆସିବା ପୂର୍ବରୁ ସମସ୍ତେ ଯାଇ ତାଙ୍କୁ ପ୍ରାର୍ଥନା କରନ୍ତି, ତାପରେ ସେ ଭଗବାନ ଆସନ୍ତି। ଯଦିଓ ଭଗବାନ ସମସ୍ତ ଜୀବକୁ ଉଦ୍ଧାର କରିବା ପାଇଁ ଆସନ୍ତି, କିନ୍ତୁ ତଥାପି ଦେବତାଙ୍କୁ ଯାଇ ତାଙ୍କୁ ପ୍ରାର୍ଥନା କରନ୍ତି। ଆମର ମହାପ୍ରଭୁଙ୍କର ଆବିର୍ଭାବ ଦିବସ ପାଠ ମାନିଲା, ମହାପ୍ରଭୁଙ୍କର ଆବିର୍ଭାବ ପାଇଁ ଅଯୋଧ୍ୟାଚାର୍ଯ୍ୟ ସବୁ ତାଙ୍କୁ ପ୍ରାର୍ଥନା କରିଥିଲେ। ତ ସେଇଭଳି ଭାବରେ ସମସ୍ତ ଭଗବାନଙ୍କର ସବୁ ଆସନ୍ତି, ଅବତାର ସବୁ ଆସନ୍ତି, ଏତେ ସ୍ୱୟଂ ଭଗବାନ ଆସିଛନ୍ତି। ଅନ୍ୟ ଯେତେ ସବୁ ଅବତାର ଆସୁଛନ୍ତି ସେମାନେ ସବୁ ଭଗବାନଙ୍କର ଅଂଶ ବା କଳା, ଏତେ ଚାହେଁ ସେ କଳା ପୁଣି ସେ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ। ଭଗବାନ ସବୁ ସମୟରେ ଆସନ୍ତି ନାହିଁ, ସେ ବ୍ରହ୍ମାଙ୍କର ସପ୍ତ ମନୁ ଯେଉଁ ଆସନ୍ତି ତାଙ୍କର ବ୍ରହ୍ମାଙ୍କର ଗୋଟେ ଦିନରେ ଭଗବାନ ଆସନ୍ତି, ପ୍ରତିଦିନ ଭଗବାନ ବ୍ରହ୍ମାଙ୍କର ପ୍ରତିଦିନରେ ଭଗବାନ ଆସନ୍ତି, ଭଗବାନ କୃଷ୍ଣ ଆସନ୍ତି। କିନ୍ତୁ ସେ ଯେଉଁ ଆସନ୍ତି ତାଙ୍କର ସମୟଟା କିଭଳି ଭାବରେ ନା ସପ୍ତ ମନୁଙ୍କର 28 ଦ୍ୱାରରେ ଭଗବାନ ଆସନ୍ତି, ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ଏବଂ ସେହି 14 ମନୁଙ୍କ ଭିତରେ ସବୁ ମନୁଙ୍କ ସମୟରେ ଭଗବାନ ଆସନ୍ତି ନାହିଁ, ଭଗବାନଙ୍କର ଅଂଶ ବା କଳା ସବୁ ଆସନ୍ତି। ବିଭିନ୍ନ ଯୁଗରେ ସତ୍ୟା ଦ୍ୱାପର କଳି ଏ ଚାରି ଯୁଗରେ ଭଗବାନଙ୍କୁ ବିଭିନ୍ନ ଅବତାର ସବୁ ଆସନ୍ତି, କିନ୍ତୁ ସତ୍ୟମାନଙ୍କର 28 ଦ୍ୱାପରେ ଭଗବାନ କୃଷ୍ଣ ଆସନ୍ତି। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା ସବୁ ହେଉଛି, ଏଇଟା ହେଉଛି ଏଇ ଯେଉଁ ବର୍ତ୍ତମାନ ଯେଉଁ ସମୟ ଚାଲିଛି, ଇଏ ହେଉଛି ସପ୍ତମନୁଙ୍କର ସମୟ। ସପ୍ତମନୁ ହେଉଛନ୍ତି ବୈବସ୍ୱତ ମନୁ, ଯିଏକି ସୂର୍ଯ୍ୟ ଦେବତା ବିଭୂଷଣଙ୍କର ପୁତ୍ର। ସୂର୍ଯ୍ୟ ଦେବତା ବିଭୂଷଣଙ୍କର ପୁତ୍ର ହେଉଛନ୍ତି ବୈବସ୍ୱତ ମନୁ, ସିଏ ହେଉଛନ୍ତି ସପ୍ତମନୁ ଯାହାଙ୍କ ବର୍ତ୍ତମାନ ସମୟ ଚାଲିଛି। ଏବଂ ଗୋଟିଏ ମନୁଙ୍କର ସମୟ ଯେଉଁ ପରିମାଣ ରହିଛି ସେ ହେଉଛି 71 ଦ୍ୱିତୀୟ ଯୁଗ। ତେଣୁ ବର୍ତ୍ତମାନ ଜଷ୍ଟ 5000 ତଳେ ଦ୍ୱାପର ଯୁଗ ଶେଷ ହେଲା, ତେଣୁ ଭଗବାନଙ୍କୁ ଆସିଥିଲେ ଏଇ 5000 ତଳେ ଆସିଥିଲେ, ଭଗବାନଙ୍କୁ ଆସିଥିଲେ। ତେଣୁ ତା ପରେ ବର୍ତ୍ତମାନ ଚାଲିଛି, ବର୍ତ୍ତମାନ କଳିଯୁଗ ଚାଲିଛି, କଳିଯୁଗ ବର୍ତ୍ତମାନ ଚାଲିବ 4,25,000 ପର୍ଯ୍ୟନ୍ତ ଚାଲିବ। ଏଇ 28 ଦ୍ୱିତୀୟ ଯୁଗ ଶେଷ ହେବ, କଳିଯୁଗ ଶେଷ ହେଲେ 28 ଦ୍ୱିତୀୟ ଯୁଗ ଶେଷ ହେବ, ତାପରେ 29, 30 ଏମିତି 71 ଦ୍ୱିତୀୟ ଯୁଗ ଶେଷ ହେଲେ ଏ ବୈବସ୍ୱତମାନଙ୍କର ସମୟ ସରିବ, ତାପରେ ଅଷ୍ଟମମାନଙ୍କର ସମୟ ଆସିବ ଶ୍ରାବଣୀମାନ। ଭାଗବତ ଅଷ୍ଟମ ସ୍କନ୍ଧରେ ମନ୍ମଥ ଲୀଳା ବିଷୟରେ ବର୍ଣ୍ଣନା କଲାବେଳେ ଶିଶୁ ବର୍ଣ୍ଣନା କରେ ଶିଶୁ କହିସାରିଛନ୍ତି। ତେଣୁ ଏଇ ଯେଉଁ ଭଗବାନଙ୍କୁ ଆସିଲେ 5000 ତଳେ ଯେଉଁ ଭଗବାନ ଆସିଥିଲେ, ସେ ଭଗବାନ ଯେଉଁ ଆସିଲେ ସେ ଘୋଷଣା କରିଦେଉଛି ଭଗବାନ ଆସିବେ ବୋଲି। ସାଧୁଶାସ୍ତ୍ର ଗୁରୁଙ୍କର କୃପାରେ ଆମେ ଭଗବାନ ଜାଣିବା, କିନ୍ତୁ ହେଲେ ମଧ୍ୟ ଭଗବାନ କୃପା କରି ସମସ୍ତଙ୍କୁ ଜଣାଉଛନ୍ତି। ଆକାଶବାଣୀ ଯେଉଁ ହେଉଛି ଜଣେ ବସିଲେ ଏକ ଦେବୀଙ୍କର ବିବାହ ହୋଇଛି, ବଂଶ ତାଙ୍କର ରଥକୁ ନେଇ ଯାଉଛନ୍ତି, ସେ ସମୟରେ ଆକାଶବାଣୀ ହୋଇଛି ସମସ୍ତଙ୍କୁ ପବ୍ଲିକରେ ଡିକ୍ଲେୟାର କରାଯାଇଛି ଯେ ଅଷ୍ଟମ ଗର୍ଭ ଅଧିକ ଆରେ ମୂର୍ଖ, ତୁ ଯାହାଙ୍କୁ ସବୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ଭଗବାନ ଆସିବେ ବି ଏ ଉପରେ ପବ୍ଲିକ ଡିକ୍ଲେୟାର କରାଗଲା, ସମସ୍ତଙ୍କ ସାମ୍ନାରେ ସେଟା ଘୋଷଣା କରାଗଲା। କାରଣ ସେହି ସମୟରେ ଯେଉଁ ରହିଛନ୍ତି ବସୁଦେବ ଦେବ ସବୁ ଆସୁଛନ୍ତି ବିବାହ ସାରିକରି 400 ସବୁ ବିଭିନ୍ନ ପ୍ରକାର ଯୌତୁକ ପ୍ରଦାନ କରିଛନ୍ତି, ବିଭିନ୍ନ ପ୍ରକାର ଘୋଡ଼ା ହାତୀ ଦାସୀ 200 ଦାସୀକୁ ସେ ପଠାଇଛନ୍ତି, ଆଉ ଅନ୍ୟାନ୍ୟ ସବୁ ବାଜା ଏସବୁ ବାଜୁଛି, ବହୁତ ମହାସମାରୋହରେ ସବୁ ଆସୁଛନ୍ତି, ଏବଂ ସେଇଠି ସମସ୍ତେ ସମଗ୍ର ପୃଥିବୀକୁ ସେ ଜ୍ଞାନ ସେଇ ଘୋଷଣାଟି ସମସ୍ତେ ଜାଣିଲେ ଯେ ଭଗବାନ ଆସିବେ ଅଷ୍ଟମ ଗର୍ଭରେ। କାରଣ ସେ ଯାଇ ଦେବତାମାନଙ୍କର ଲୀଳା ସବୁ ସେଇଟା ହେଇଥିଲା, ଦେବତାମାନେ ଯାଇଥିଲେ ପ୍ରଥମେ ଆ ପୃଥିବୀରେ ବର୍ଣ୍ଣନା କରାଯାଇଛି କେଉଁଠିକି तत्र गत्वा जगन्नाथं देवदेवं साकते पुरुषां पुरुषसूक्तेन उपतस्थे समाहितः भूदेवी गाभीरूपेण जाइथिले एवं ब्रह्मा शिव आदि देवता मानसर जाइथिले क्षीर क्षीरदोषा क्षीरदोषा कोटा ज्ञान साधारण पृथ्वी लोक ऐसा ज्ञान ना किंतु ये जो घोषणाटा है आकाशवाणी माध्यम देवता घोषणा कले समग्र पृथ्वीवासी से घोषणा कराए भगवान आशीर्वाद तेणु काश देवपुत्र हत्याकांड बसला जैसे वसुदेव विभिन्न प्रकार सब ज्ञान प्रदान कले कि समस्त ज्ञान प्रदान कले कथा रही सर्प मैंने बहुत मूर्ख व्यक्ति अच्छा फल व्यक्ति अच्छा सर्प मैं फल कहु सर्प को मंत्र औषध द्वारा बस करहब कि फल व्यक्ति को मंत्र औषध द्वारा बस करहब तेनाली औषध देने जिते मंत्र दे मृत्यु जनपदा वीर देहीण सह जायते अद्यवा अद्यवा मृत्यु वही प्राणीण जीव मृत्यु निश्चित कई तो बढ़े पारे कि सब सुनला तार गोटे कान से अंतिम बसदे प्रतिज्ञा दे समस्त पुत्र प्रदान कर पुत्रे समर्पयते भय दुखित से छाड़े वसुदेव प्रथम पुत्र कीर्तिमंत नाम कीर्तिमंत से कीर्तिमंत पुत्र जो जन्मग्रहण कले से वसुदेव बहुत जदि बहुत कष्ट होता प्रतिज्ञा को रक्षा करने से नहीं से पुत्र को समर्पण करस कंस जदि बहुत निश्चय तथा से कहला कहीं हत्या कर कहीं मान तो अष्टम गर्व जगत अष्टम गर्व मत हत्या कर हत्या करें नारद से पहुंचे छाड़दे से पड़े नारद मुझे आँचे कंस उद्यान अच्छी से उद्यान से खबर दे कंस ये अनुष्ठान से बना करस आसे नारद मुझे से कहते तुम हत्यार उद्यान सब आरंभ हो तमें पूर्वे आत्मा संजात जान का विस्मुना हतम तमें पूर्व तुम काल नहीं अश्व बर्तमान कंस पूर्वे तुम जो कारण नहीं असुर आत्मा संजात ज्ञान से जाने कंस जानले आत्मा आत्मा शब्द तीन प्रकार अर्थ अच्छे आत्मा कहते आत्मा बुझे आत्मा कहे मन बुझे और आत्मा कहे शरीर बुझे साधारण लोक मैंने आत्मा को शरीर भी भाव सत्य अनुसार भाव लोक ये कहते प्रमाण आम जो बद्ध जीवर चार दोष रही भ्रम प्रमाद उत्प्रेक्षा और कर्णपात ये चारोटी पद्धति दोष रही तेनाली चार दोष भितर प्रमाद गोटे दोष रही कौन ना गोटे जिनस को आउ गोटे जिनस को भागन बा मोह ये माया प्रमाद ये सब बड़ प्रमाद हूँ निजी शरीर में भाग सत्तर अनेक लोक निजी शरीर में भाग भारत दशम समय भगवान कौन कथा कुरुक्षेत्र मनुष्य कौन से जशाति बुद्धि कुणपे विभाग को शोधि कर्तु भौमी जत्यर्थ बुद्धि शरीर न कर जनसु अभिज्ञु सहयोग भोग जशात्म बुद्धि कंस भाव आत्मा आत्मा नहीं शरीर आत्मा शब्द सब रही कंस शरीर रही से आत्मा स्तर जाए आत्मा शब्द व्यवहार करज शरीर से हूँ आत्मा मुझे आत्मा तेणु साधारण भगवान कौन जे प्रकृत शरीर का आत्मा नुह जेहेतु लोक मैंने शरीर को आत्मा भावुँच से प्रकृत शरीर कौन प्रकृत स्वरूप कौन ଏବଂ ସାଧାରଣତଃ ଲୋକମାନଙ୍କର ଧାରଣା ହେଉଛି ଯେଉଁମାନେ ବହୁତ ନିମ୍ନ ବୁଦ୍ଧି ସ୍ତରର ନିମ୍ନ ସ୍ତରର ବୁଦ୍ଧି ଯାହାଙ୍କର ସେମାନେ ନିଜକୁ ଏହି ସ୍ୱର୍ଗରେ ଭାବନ୍ତି ଏବଂ ଆଉ କିଛି ଯେଉଁମାନେ ଉନ୍ନତ ସ୍ତର ସେମାନେ କ'ଣ ନା କଳକ୍ରା ବିଷୟ ଭୋଗ ହୋଇଛନ୍ତି ନିଜ ସର୍ବସମ୍ମତ ଯେଉଁମାନେ ରହିଛନ୍ତି ସ୍ତ୍ରୀ ଇତ୍ୟାଦି ପିଲା ଛୁଆ ଏବଂ ସବୁ ସେମାନେ ହେଉଛି ଆମର ପ୍ରକୃତ ସ୍ୱାର୍ଥ ହେଉଛି ଏମାନେ ବା ଏମାନେ ହେଉଛି ଆମର ଶରୀର ରହିଛି ଯେମିତି ପିଲାମାନେ ଯଦି କଳକ୍ରା ବିଷୁ ଭୌମ୍ୟ ହୋଇଛନ୍ତି ଆଉ ଗୋଟେ ଯେଉଁମାନେ ଉନ୍ନତ ବ୍ୟକ୍ତି ଯେଉଁମାନଙ୍କର ସେମାନେ ଭୌମ୍ୟ ହୋଇଛନ୍ତି ଯେଉଁ ଭୂମିରେ ଜନ୍ମଗ୍ରହଣ କରୁଛନ୍ତି ସେଇ ଭୂମିକୁ ନିଜ ବା ପୂଜ୍ୟକୁ ସେମାନେ ଭାବନ୍ତି ଆମର କର୍ତ୍ତବ୍ୟ ହେଉଛି ଏଇ ଭୂମି ପ୍ରତି ସେବା କରିବା ଏଇଟା ସେମାନେ ଭାବନ୍ତି ତାଙ୍କର ବୁଦ୍ଧି ରହିଲା ଭାବରେ ଏବଂ ଯତ୍ୟୁକ୍ତ ବୁଦ୍ଧି ଶରୀରେ ନ କରିଛି ଆଉ କେତେଜଣଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ ହୁଅ କିନ୍ତୁ ସେମାନେ ଭାବନ୍ତି କ'ଣ ନା ଆମର ପ୍ରକୃତ ସ୍ୱାର୍ଥ ହେଉଛି ଆମେ ଯାଇକିରି ବିଭିନ୍ନ ତୀର୍ଥରେ ସ୍ନାନ କରିବା ତୀର୍ଥ ଯାତ୍ରା କରିବା ସେଇଟା ହେଉଛି ଭାବନ୍ତି ସେଇଟା ହେଉଛି ଆମ ପ୍ରକୃତ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେଇଟା କିନ୍ତୁ ସେମାନେ ତୀର୍ଥର ପ୍ରକୃତ ଅର୍ଥ ମଧ୍ୟ ବୁଝିପାରନ୍ତି ନାହିଁ ସେମାନେ ଭାବନ୍ତି କ'ଣ ନା ଶରୀରେ ନ କରିଛି ପୁରୀକୁ ଯାଉଛନ୍ତି ଜଗନ୍ନାଥ ପୁରୀକୁ ଯାଉଛନ୍ତି ପୁରୀରେ ଯେଉଁ ସମୁଦ୍ର ରହିଛି ସେଠି ସ୍ନାନ କଲେ ବା ବୃନ୍ଦାବନ ଗଲେ ବୃନ୍ଦାବନରେ ଯମୁନାରେ ସ୍ନାନ କଲେ ହରିଦ୍ୱାର ଗଲେ ଗଙ୍ଗାରେ ସ୍ନାନ କଲେ ଏ ହେଉଛି ଭାବୁଛନ୍ତି ଶରୀରେ ନ କରି କେବଳ ଜଳରେ ସ୍ନାନ କଲେ ତୃପ୍ତ ହେଇଗଲା ବୋଲି ଭାବନ୍ତି କୁମ୍ଭମେଳା କୁମ୍ଭମେଳା ଯେଉଁ ରହିଛି ବାର ବର୍ଷ ଭିତରେ ପୂର୍ଣ୍ଣ କୁମ୍ଭମେଳା ହେଉଛି କିନ୍ତୁ ତିନି ବର୍ଷରେ ଥରେ ଲେଖା ହେଉଛି ଆଂଶିକ କୁମ୍ଭମେଳା ଚାରୋଟି ସ୍ଥାନ ରହିଛି କୁମ୍ଭମେଳାକୁ ଯେଉଁମାନେ ଆସନ୍ତି ଲକ୍ଷ ଲକ୍ଷ ଆସନ୍ତି କୁମ୍ଭମେଳାର ଅର୍ଥ କ'ଣ ସେମାନେ ବୁଝନ୍ତି ଖାଲି ସେ ଜଳରେ ସ୍ନାନ କରିଦେଲେ କୁମ୍ଭମେଳା ଶେଷ ହେଇଗଲା କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ସେଇଟା ନୁହଁ ତୀର୍ଥ ବୁଦ୍ଧି ସରିଲେ ଜମେଇଛୁ ଅଭିଜ୍ଞ ଆସୁ ସହାୟକ ବହୁତ ଯଦିଓ ସେମାନେ ବହୁତ ଅଭିଜ୍ଞ ହେଇଯାଇପାରନ୍ତି ସାଧାରଣ ଲୋକମାନେ ତାଙ୍କୁ ବହୁତ ପୂଜା କରିପାରନ୍ତି କିନ୍ତୁ ଭଗବାନ କହୁଛନ୍ତି ସହାୟକ ବହୁତ କର ନିଶ୍ଚିତ ଭାବରେ ଏକ ଅର୍ଥ ହେଉଛି ନିଶ୍ଚିତ ଭାବରେ ଗୋମାନେ ଗାଈ ଖରମାନେ ଗଦ ତେଣୁ ସେମାନେ ପଶୁ ସ୍ତରରେ ଅଛନ୍ତି ତେଣୁ ପଶୁ ମଧ୍ୟ ସେଇଭଳିଆ ଯଦିଓ ବହୁତ ଶକ୍ତି ରହିଛି ସମସ୍ତଙ୍କୁ ସେ ନିଜ ଅଧୀନରେ ରଖିପାରୁଛି ଏତେ ଶକ୍ତି ରହିଛି କାରଣ ପଶୁ ହେଉଛନ୍ତି ସମଗ୍ର ପୃଥିବୀର ସମ୍ରାଟ ସେ ସମୟ ପଶୁ ଥିଲେ ସମଗ୍ର ପୃଥିବୀର ନାଁ ମଧ୍ୟ ହସ୍ତିନାପୁରରେ ସେ ସମୟରେ ଗୁରୁମାନେ ଅଛନ୍ତି କିନ୍ତୁ ଏମାନେ ମଧ୍ୟ ସମୟରେ ସମଭାବରେ ଶକ୍ତିଶାଳୀ ଥିଲେ କିନ୍ତୁ କଂସ ଏତେ ଉନ୍ନତ ସ୍ଥିତିରେ ଅଛନ୍ତି କିନ୍ତୁ ନିଜକୁ ଭାବୁଛନ୍ତି କ'ଣ ନା ଶରୀର ମାନ ଶରୀରକୁ ଆତ୍ମବି ଭାବୁଛନ୍ତି ଆଉ କେତେଜଣ ମନକୁ ମଧ୍ୟ ଆତ୍ମବି ଭାବନ୍ତି ମନରେ ଯେଉଁଟା କରାଯାଉଛି ସେଇଟାକୁ ଆତ୍ମବି ଭାବନ୍ତି ମନଟା ଆମର ମନଟା ହେଉଛି ସବୁ ଆମର ଏ ବର୍ଣ୍ଣନ ଏବଂ ମୁକ୍ତିର କାରଣ ମନ ମନ ଭଗବତୀତାରେ ଭଗବାନ କହୁଛନ୍ତି ଇନ୍ଦ୍ରିୟା ମନସ୍କାସ୍ମି ଯେତେ ଆମର ଇନ୍ଦ୍ରିୟ ଅଛନ୍ତି ଏଗାରଟି ଇନ୍ଦ୍ରିୟ ଆମର ଅଛନ୍ତି ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ମନ ମଧ୍ୟ ଗୋଟେ ଇନ୍ଦ୍ରିୟ ଆମର ହାତ ପାଟି ଗୋଡ଼ ଏଗୁଡ଼ା ସବୁ କର୍ମ କାର୍ଯ୍ୟ ହେଉଛି କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ହେଉଛି ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ଏସବୁ ପାଞ୍ଚଟି ହେଉଛି ଜ୍ଞାନେନ୍ଦ୍ରିୟ କିନ୍ତୁ ଯେତେ ଇନ୍ଦ୍ରିୟ ଅଛି ଇନ୍ଦ୍ରିୟ ମନସ୍ଚାସ୍ମି ମନକୁ ମଧ୍ୟ ଇନ୍ଦ୍ରିୟ ବୋଲି କୁହାଯାଉଛି ଏବଂ ମନ ହେଉଛି ଇନ୍ଦ୍ରିୟମାନଙ୍କର ରାଜା ମନ ସମସ୍ତଙ୍କୁ ଇନ୍ଦ୍ରିୟମାନଙ୍କୁ ରଚଉଛି ମନର ଉପରେ ଯେତେ ବୁଦ୍ଧି ଅଛି କିନ୍ତୁ ତଥାପି ମନ ଏତେ ପ୍ରତାପଶାଳୀ ବା ଏତେ ତାର ଶକ୍ତି ରହିଛି ବୁଦ୍ଧିକୁ ମଧ୍ୟ ନିଜ ବର୍ଷରେ କରିଦେଉଛି ତେଣୁ ମନ ଦ୍ୱାରା ସମସ୍ତେ ଚାଳିତ ହେଉଛନ୍ତି ଆମେ ଯାହା ସବୁ କାର୍ଯ୍ୟ ହେଉଛି ଗୋଟିକ ଜଗତରେ ପ୍ରକୃତି ପ୍ରିୟମାଣାନି ପୁଣି କର୍ମାଣି ସର୍ବସ୍ୱ ଅହଙ୍କାର ଆତ୍ମା କର୍ତ୍ତା ମାନ୍ୟତେ मिथ्या अहंकार मन बुद्धि अहंकार सूक्ष्म शरीर अच्छी मन द्वारा ये सब मिथ्या अहंकार आसि मन प्रसिद्ध हो जाए एवं मन द्वारा समस्त किसी यदि प्रकृत आम कि कार्य करूने प्रकृति किए माना प्रकृति जो रही सत्व रज तम तीन गुण रही प्रकृतिर तेणु गुण ही कर्म ही सर्वस प्रकृतिर गुण द्वारा आम सब कर्म करते किंतु आमर जो मैंने मिथ्या अहंकार थी अहंकार तुम्हारा आत्मा आत्मशब्द व्यवहार कर आत्मा कहते मन मन जेहेतु मूर्ख ते उन्नत स्तर ना दुर्ग आत्मा भी कह अहंकार दुर्गा कर्ता हम कि मानते सी हूँ मुकर्ता बर्तमान कंसर मैं से स्तर अच्छे सी मतलब निजी आत्मा भी कहते मैंने ये शरीर शरीर से अच्छे शरीर चेतन अच्छे तेनाली जो नारायण कहले कि तुम्हें पूर्वजन्म काल असुर तेना बर्तमान से कहते कौन आत्मा ये संजात ज्ञान प्राग विस्मण हतम पूर्व जन्म से असुर असुर मैंने विभिन्न निम्न आहुत असुर जो अधिक रू अधिक जोनि असुर सभा से प्राप्त हूँ प्रबल नारायण भगवान कहता भगवगीता भगवान कही भगवगीता सर सध्या असुर स्वभाव संपन्न व्यक्ति मान विषय विस्तार भाव वर्णना कर कहीं असुर स्वभाव विषय वर्णना कर भगवान कहते असुर भाव कि असुर स्वभाव विषय कहीं वर्णन करें आम जाना ये सब असुर स्वभाव लक्षण तस्मात्र दे पंद्रह अध्याय भगवान कहले ये भौतिक जगत को गोटे वृक्ष सहित तुलना कर ऊर्ध मूल मद शाख मत्स्यम प्रावरभ्यम छंदाशन्नानी जस्तम वेद सवेद जो मैंने ये भौतिक जगत को जानती ये गोटे ओरटा वृक्ष जगत ऊर्ध मूल जो वृक्ष मूल सब ऊर्ध को जाए अध शाख शाखा प्रशाख सब निम्न को जाए एमती वृक्ष आम देखिए कि ऊर्ध मूल मद शाख मत्स्यम प्रावरभ्यम ये हूँ गोटे असत बहुत ये भाव में वृक्ष सब तुलना कर जो वृक्ष मूल सब उद्योग अच्छी शाखा प्रसार सब निर्णय कर छंदाशी जान पत्र सब छंद वेद वेद छंद सब रही ये हूँ भौतिक जगत वृक्षर पत्र सब यही भाव जो मैंने भौतिक जगत जानती स वेदवी सी हूँ प्रकृत विद्वान स वेदवी तेणु ओरटा वृक्ष देखा रूपा कौन जदि आम देखा गोटे जलाशय अच्छी नदी या पोखरी सब रही तार बंधे जो गच अच्छी जी प्रतिफलन देखा से देखा वृक्ष टी ओरटा भाई दिश भाव वृक्ष जगत हूँ जो मूल जगत रही चीज जगत रही तार विकृत प्रतिफलन हूँ ये वृक्ष जगत तेरे भगवान भगवती पंद्रह अध्याय यौतिक जगत को गोटे वृक्ष सब तुलना कले तार प्रश्न आस वृक्ष फल कौन वृक्ष मान निश्चित फल रही तेणु भगवान षोड़श अध्याय से वृक्ष फल विषय वर्णना कर दुई प्रकार फल रही दैव असुर विभाग दल षोड़श अध्याय दैव फल आगे रही असुर फल जो भूत के लोकेश दैव असुर गच ये पूर्व श्लोक जो भगवान कहते ये हूँ दैवी संपत्ति मोक्षाय निबंधाय सुमता ये जो दैवी संपद रही जो दैवी फल ये भौतिक वृक्ष दैवी फल रही ये दैवी फलटा आपको मुक्ति प्रदान कर दैवी संपत्ति मोक्षाय निबंधाय सुमता आशीर्वाद फल जो सब रही सी आमको निबंध बंधन कर निबंधाय सुमता तेणु ये दैव फल मात्र तीनो श्लोक भगवान कही छोट सदर कितु तीनो श्लोक कही भगवान कहते ये सब दैवी गुण विषय मुझे आगे सब कही सारी निश्चय सब प्रत ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ପଞ୍ଚାବନ ବାସ୍ତରି ଏ ଉଣେଇଶଟି ଶ୍ଳୋକରେ ଏ ଅଠରଟି ଶ୍ଳୋକରେ ଭଗବାନ ଦୈବୀ ସମ୍ପଦ ବିଷୟ ବର୍ଣ୍ଣନା କରିଛନ୍ତି। ସେଭଳି ଦ୍ୱାଦଶ ଅଧ୍ୟାୟରେ ମଧ୍ୟ ଭଗବାନ ବର୍ଣ୍ଣନା କରିଛନ୍ତି, ଚତୁର୍ଦ୍ଦଶ ଅଧ୍ୟାୟରେ ମଧ୍ୟ ଭଗବାନ ବର୍ଣ୍ଣନା କରିଛନ୍ତି ଦୈବୀ ସମ୍ପଦ ବିଷୟରେ। ତେଣୁ ତିନୋଟି ଶ୍ଳୋକରେ ଭଗବାନ ଦୈବ ଗୁଣ ସବୁ ବର୍ଣ୍ଣନା କରିକି ବାକି ସବୁ ଅସୁର ଗୁଣ ସବୁ ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଅସୁର ବିଷୟରେ ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆମେ ଜାଣିବା ତସ୍ମା ବେଦତ୍ରାଣ ତେଜେ ଆମକୁ ତ୍ୟାଗ କରିବା ପାଇଁ କୁହାଯାଉଛି, ଏଟା ଗ୍ରହଣ କରିବା ପାଇଁ କୁହାଯାଉନି। ବିବିଧମ ନରକ ଶ୍ରୀରାମ ଦ୍ୱାରମ ନାଶନାତ୍ମ କାମ ପ୍ରଦର୍ଶକା ଲୋଭ ତସ୍ମା ବେଦତ୍ରାଣ ତେଜେ ତସ୍ମାତ୍ ଶବ୍ଦ ଭଗବାନ ବ୍ୟବହାର କଲେ କେନ୍ ଆମକୁ ନରକକୁ ନେଇଯିବ। ତିନିଜନ ନରକ ସ୍ୱାଦନ ନରକସ୍ୟ ନରକର ଦ୍ୱାର ହେଉଛି ତିନୋଟି କାମ ପ୍ରଦର୍ଶକା ଲୋଭ ଯେଉଁଟି ଅଶ୍ଳେଷଭାବ ସମ୍ପନ୍ନ ଲକ୍ଷଣ। ତେଣୁ ତାଙ୍କର ଲକ୍ଷଣ ବିଷୟରେ ବିସ୍ତାର ଭାବରେ ଭଗବତ ଗୀତାରେ ସବୁ ସଦାରେ ବର୍ଣ୍ଣନା କରିଛନ୍ତି। ଆମର ମନ୍ଦିରରେ ଗଣ୍ଡଗୋଳ ଚାଲିଥିଲା ଟିକେ କିଛି ପରିମାଣରେ ଦୈବ ଅସୁର ବିଭାଗ ଯେତେବେଳେ ହେଉଛି ଦୈବ ଅସୁର ବିଷୟରେ ସବୁବେଳେ ଯୁଦ୍ଧ ଚାଲିଛି। ତେଣୁ ଆମ ମନ୍ଦିରରେ ମଧ୍ୟ ସେଇ ଅବସର ଯେତେବେଳେ ହୋଇଥିଲା ସେତେବେଳେ ଆମର ସେ ପ୍ରତିଶୋଧ ଦାମୋଦର ସ୍ୱାମୀ ମହାରାଜ ସେ କହିଥିଲେ ତମେ ଏଇ ଷୋଡ଼ଶ ଅଧ୍ୟାୟ ସବୁବେଳେ ପାଠ କର। ଆମର ବହୁତ ଦିନ ଚାଲିଥିଲା ଅଧ୍ୟୟନ କରିବେ ତାର ଅର୍ଥ ବୁଝନ୍ତି ନ ବୁଝନ୍ତି ସେମାନେ ଭଗବାନଙ୍କର ଆରାଧନା କରୁଛନ୍ତି ଜ୍ଞାନ ଯଜ୍ଞରେ। ତେଣୁ ଭଗବତ ଗୀତାର ଅଧ୍ୟୟନ ଫଳ ମଧ୍ୟ ବହୁତ ରହିଛି। ତେଣୁ ହଜାର ଆମର ମନ୍ଦିର ଚାଲିଛି ଆମେ ଜାଣିବା କଥା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିର ଲକ୍ଷଣ କଂସ କଂସ ହେଉଛି ସେଇଭଳି ଭାବରେ ଅହଙ୍କାର ବଳମ ଦର୍ପଣ କାମ କ୍ରୋଧଂ ଚ ସଂସ୍ଥା ମାମାତ୍ମର ଦେଶ ଦୁଷ୍ୟନ୍ତି ଅଭିଷେକା କାମ ଦୁଷ୍ଟ ସଂସାରେ ସୁନା କିପାମି ଦୃଶ୍ୟ ସୁମା ଆସୁ ଦୁଃଖିଶୁ ଭଗବତରେ କୁହାଯାଇଛି। ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ ଅଂଶ ବହୁତ ରହିଛି ଏବଂ ତା ବିଷୟରେ ଯେତେ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କୁ ଅହଙ୍କାର ବଳ କ୍ରୋଧ ଗାମ୍ଭୀର୍ ଏଇ ଯେଉଁ ବହୁତ ଦମ୍ଭ ଅଭିମାନ ଏସବୁ ଯେଉଁ ରହିଛି ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କୁ ଲକ୍ଷଣ। ଏବଂ ମୁଖ୍ୟ ଲକ୍ଷଣ ହେଉଛି ପ୍ରତିଶ୍ରାନ୍ତି ଅଭ୍ୟସୂୟତା ଅସୁୟା ଈର୍ଷା ରହିଛି ତାଙ୍କର ଏଇଭଳି ଭାବରେ ସେମାନେ ଅପବିତ୍ର ପ୍ରତିଶ୍ରାନ୍ତି ଅପବିତ୍ର କରନ୍ତି ସମସ୍ତେ ମାମାତ୍ମ ପରଦେଇଛୁ ନିଜର ଶରୀରରେ ମଧ୍ୟ ସେମାନେ ଅପବିତ୍ର କରନ୍ତି। ଯେତେବେଳେ ମହାପ୍ରଭୁ ଲୀଳାସ ବର୍ଣ୍ଣା ଆପଣ ଶୁଣୁଥିବେ ମହାପ୍ରଭୁ ଯେତେବେଳେ ଯାଉଛନ୍ତି ସାଧୁ ଭଟ୍ଟାଚାର୍ଯ୍ୟ ଯିଏକି ବୃହସ୍ପତିଙ୍କର ଅବତା ଦେବତାମାନଙ୍କର ଗୁରୁ ବୃହସ୍ପତି ଏତେ ଜ୍ଞାନ ରହିଛି ତାଙ୍କର ଦେବତାମାନଙ୍କର ସେ ଗୁରୁ ହୋଇଛନ୍ତି ତାଙ୍କର ଆସୁଛନ୍ତି ଅବତାର ରହିଛି ସାଧୁ ଭଟ୍ଟାଚାର୍ଯ୍ୟ ଆସୁଛନ୍ତି ସାଧୁ ଭଟ୍ଟାଚାର୍ଯ୍ୟ ଏତେ ଜ୍ଞାନ ରହିଛି ଏତେ ବୁଦ୍ଧି ରହିଛି କିନ୍ତୁ ଏତେ ବୁଦ୍ଧି ଥିଲେ ମଧ୍ୟ ସେ ଭଗବାନଙ୍କୁ ଦେଖିକି ମଧ୍ୟ ଦେଖିପାରୁନାହାନ୍ତି ଅଶ୍ୱନ ଭଗବାନ ତାଙ୍କ ପାଖରେ ତାଙ୍କ କୃପା କରିବା ପାଇଁ ଯାଇଛନ୍ତି କିନ୍ତୁ ତାଙ୍କର ସବୁ ଅଷ୍ଟଶାଚିକ ବିକାର ଏସବୁ ଦେଖିକିରି ତାଙ୍କର ଭିଣେଇ ଲୋକନାଥ ଆଚାର୍ଯ୍ୟ ସେ କହୁଛନ୍ତି ଇଏ ହେଉଛନ୍ତି ସେ ଭଗବାନ କିନ୍ତୁ ତଥାପି ସେ ଜାଣିପାରୁନାହାନ୍ତି ସେ ଭଗବାନ ଦେଖି ସେ କହୁଛି ନାଇଁ ସେଇଟା ମହାପୁରୁଷ ଭଗବାନ ହୁଏ ଏବେ କାରଣ କଳିଙ୍ଗର ଭଗବାନଙ୍କ ଅବତାର ନାହିଁ ତ୍ରିଯୁଗ ବୋଲି କୁହାଯାଇଛି ଭଗବାନଙ୍କୁ ତ୍ରିଯୁଗ ବୋଲି କୁହାଯାଇଛି। ତେଣୁ ଏତେ ଜ୍ଞାନ ଥିଲେ ମଧ୍ୟ ଏତେ ବୁଦ୍ଧି ଥିଲେ ମଧ୍ୟ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ କିନ୍ତୁ ଭଗବାନଙ୍କର କୃପା ହେଲେ ସେମାନେ ଭଗବାନଙ୍କୁ ବୁଝିପାରିବେ। ତଥାପି ଦେବ ପଦାମ ବୁଜଦ୍ୱୟ ପ୍ରସାଦ ଲେସାନ ଭୂତ ଏ ରହି ଜ୍ଞାନାଧିପତ୍ୟ ଭଗବାନ ମହିମ୍ନ ନଚାନ ଏକୋପି ଚିରଂ ବିଚିହ୍ନ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କର ସ୍ତୁତି କରିଛନ୍ତି ଭଗବାନଙ୍କର କୃପା ଲେସାନ ପ୍ରାପ୍ତ ହେବା ତଥାପି ଦେ ଦେବ ପଦାମ ବୁଜଦ୍ୱୟ ପ୍ରସାଦ ଲେସାନ ଭୂତ ଏ ରହି ସେତେବେଳେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିପାରିବା ଜ୍ଞାନାଦି ତତ୍ତ୍ୱ ଭଗବାନ ମହିମ ନଚାନ ଏକ ଚିରଣ ବିଚିହ୍ନ ଚିରକାଳ ଧରି କୋଟି କୋଟି ବର୍ଷ ଧରି ଯଦି ଆମେ ଚିନ୍ତା କରି ଚାଲିବା ବା ଭଗବତ ଶାସ୍ତ୍ର ବେଦ ଇତ୍ୟାଦି ଅଧ୍ୟୟନ କରିବା ତଥାପି ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ ଭଗବାନ କୃପା ନହେଲେ ଆମେ ବୁଝିପାରିବା ନାହିଁ। ତେଣୁ ଭଗବାନ କୃପା କରିଛନ୍ତି ସାର୍ବମ ଭଟ୍ଟାଚାର୍ଯ୍ୟ ଉପରେ ତେଣୁ ସେ ଭଗବାନଙ୍କୁ ଜାଣିଛନ୍ତି ଭଗବାନଙ୍କୁ ସ୍ତୁତି କରିଛନ୍ତି ବୈରାଗ୍ୟ ବିଦ୍ୟା ଭକ୍ତି ଯୋଗ శిక్షాకమేకం పురుషపురాణం శ్రీకృష్ణ చైతన్య శరీరధారి కృపామంత్రపద్యే అనే స్థుతి కలిసింది భగవాన్. కలిసి కాంచి నీ వచ్చి స్వయం భగవాన్ బరాటి పిట్ట శిక్షదాన్ని ఆశ్చర్యం నిజంగా బరాటి పిట్ట అవుతుంది భగవాన్ భక్తి ఎవరి భక్తి ఆచరణ పరిస్థితి బయటనే ఇచ్చిన ప్రకృత భక్తి కానీ వాసుదేవ భగవతి భక్తి యొక్క పేరుతో జనైకే ఆశ వైరాగ్యం జ్ఞానం చెప్పదా అద్భుతం. భగవంతుడు భక్తి వచ్చిననే శ్రీ జ్ఞానం ఏమి వైరాగ్యం నిశ్చితంగానే అవైతు అవైతుగా రాసి పాంచుడు ఏ భక్తుడు ఎందుకంటే ఈ రోజు దుయి పుత్ర జ్ఞానం ఏమి వైరాగ్యం భగవత్ మహాత్మరిష్ణ బర్ణ పద్మపురాణి బర్ణ కలిగేసి భక్తుడి తరుణ అవతారం వచ్చింది ఇందు జ్ఞాన వైరాగ్యం ఉందో చేశాడు భగవత పురాణ మహాత్మరేశ్వ భగవంతుని పాట శ్రీపూర్ణి జుబ్బేశారు సనాతన కరి కుమార్ భాగవత్ కోసం తీసుకుని శ్రీపూర్ణి జుబ్బక వ్యవస్థ కల్పించారు భక్తి పడివే తంట పక్కన ఈ తిరిగి తెలిసి ఆశీర్వా జ్ఞానం భయాంకం అవైతుంది భాగం ఆశీర్వా తను సర్వమండ శివరావరే భగవాన్ కృపా తప్పైంది భగవాన్ భక్తి కలిసింది తను తాకపడే జ్ఞానం బయటకుండా ఇది తాకపోతే జ్వాయిన్ వచ్చింది అమ్మబాబు సఖి సఖి తర కన్యార నామ సఖి తర భగి కన్యార జమత తర జాయిన్ చేసింది అమ్మబాబు తను అమ్మబాబు సే భగవాన్ భక్తను అసలు శివారు సంపన్న థరే నాకు నిమంత్రణ పరిచయ సర్వం దగ్గర మొత్తం వల్లే మందిరుడు సముద్రాలకు మలిసే దిగి శ్రీశ్రీ ధనాటం పడి వస్తుంది రోహిత శర్మరావు పుష్కరిణి శుద్ధగంగా శ్రీ పక్కరే సర్వం దగ్గర వరడించి మొత్తం తను నిమంత్రణ పరిచింది మాత్రం చేసింది మాకు నుంచి ఖర్చు చూసింది బహు ప్రకార అన్నం బెండను కలిగి అనేక ప్రకార భగవాన్ భగవాన్ సభకి సిద్ధమా కలిగి చెప్పాల పోగి భగవత్ ఖాయి కలిగి గ్రౌండ్ కోసం మందిరే మందిరే తను అనేక ప్రకార ఖాద్య బహుత్ విస్తారంగా ఖాద్య వ్యవస్థ కలిసింది భగవాన్ ఇందు సర్వపక్ష చేసిన భగవాన్ తను కాకపోయేసి కూడా ఖాద్య వ్యవస్థ కలిసింది అవశ్య శ్రీ ఖాద్యం దక్కిని మహాప్రభు కోసం నేను నువ్వు ఎత్తగా నువ్వు సన్యాసి నువ్వు అడ్పతి ఖాద్యంగా ఉంది మొత్తం ఎత్తిగా ఇంటి ఖర్చులు అడ్పతి ఇది సర్వం నువ్వు లేకపోతే ఖాద్యం జగన్నాథ్ సార్ వాళ్ళకైతే ఖాద్యం కావడం కోసం అయితే బాగుంది వైద్య బాగుండ బాగుంది అని ఎక్కితే గుండెకుంటే తేడా వస్తుంది బాగుంటుంది ఖాద్యం కోసం భగవాన్ వస్తుంది ప్రకృతి గుమోక్తాయి భక్తారం దగ్గర తపసాంతలు పరిశ్రమ శివశ్రీ ప్రకృతి గుమోక్తాయి ఇంతకు సర్వమ ప్రజల గురించి కృపాకర్షణ తెలిసి ఖాద్యం భగవాన్ వస్తుంది శివు ఈ సర్వమత బాడీ దగ్గరికి వస్తుంది కానీ సే దానికి జ్వాని వస్తుంది సే అభక్త శ్రీ భగవాన్ గారు ఖాద్యం దక్కిదలే శ్రీ కలిగి ఇస్సా కలిగి ఇస్సా ఇంకా ఆశీర్వసింది ఇస్సా ఇస్సాపై మీకు నాకు తిన దాంట్లో మహాప్రభు పూర్ణ ఖాద్యదాపం వ్యవస్థ ఆర్పించింది అడిషనల్ వ్యవస్థ శేషన్ అమ్మవాసి దక్కి సన్యాసి ఎత్తి ఖాద్యంగా కూర్చుంది ఎత్తి ఇది ఎలా సర్వపట్టాలి అని ఫోన్ చేశాను సుమిత రాకపోతే బాడీ గొడవలేదు బాడీ సే పడే మహాప్రభు గారి ఫోన్గా కదా పడలేదు మహాప్రభు మహాప్రభుత్వం ధరణి ఫోన్ పడినా భగవాన్ కలిగేది భగవత తంకర నిందా అపమానించిన హరిష్టాని అపరాధి తారే హరినా భగవాన్ పకడింది అపరాధం మూర్ఖంగా అపరాధం కొంచే అనేక సేవా అపరాధ వహించి దీన్ని తగ్గు కలిగిన వచ్చనవో నా హరి నా హరిష్టాని అపరాధి తారే హరినా హరే కృష్ణ 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 హరే 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 రామ 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 భగవాన్ పక్క అపరాధం వహించి భగవంత నామరసి అపరాధ కారణం వచ్చింది ఇందు భగవాన్ భక్త పట్టింది అపరాధంలో కుమార్స్థాన అపరాధే అని పవిత్రాడు కళం శ్రేణి క్షమాదని భగవంత ఆర్థిక భగవాన్ అంతా కట్టలేదు ତେଣୁ ଯାହା ମହାପ୍ରଭୁ ଚାଲି ଯାଇଛନ୍ତି ସାରଙ୍କଟେ ଯଦି ମୁଁ ସେ ସାନ୍ତ୍ୱନା ଦେଇଛନ୍ତି ବୋଲି ତୁମେ ବ୍ୟସ୍ତ ହେବ ନା ତୁମେ ଖାଦ୍ୟ ଗ୍ରହଣ କରେ କହିଛନ୍ତି କିନ୍ତୁ ସାରଙ୍କଟ ପଚାରିଲେ ତାଙ୍କ ସ୍ତ୍ରୀ କିଏ ଆଉ ଖାଦ୍ୟ ଗ୍ରହଣ କରିନାହାନ୍ତି ଉପବାସ ରହିଛନ୍ତି ଏଣେ ଅମର ଜଣେ ଭଗବାନ ବିଦ୍ୱେଷ କରିକି ସେ ତାଙ୍କର ହଇଜାର ହେଇଯାଇଛି ହଇଜାର ହୋଇଯାଇଛି ବିଶୁଚିତା ତାପରେ ଯାହା ହଉ ମହାପ୍ରଭୁ ଆସିକରି ପୁଣି ତାଙ୍କୁ କୃପା କରିଛନ୍ତି ଆମ ତାଙ୍କର ଛାତିରେ ହାତ ଦେଇକି ସେ କହୁଛନ୍ତି ସହଜ ନିର୍ମଳ ବ୍ରାହ୍ମଣ ହୃଦୟ ବ୍ରାହ୍ମଣ କହିଲେ ଏସବୁ ଈର୍ଷା ଇତ୍ୟାଦି ରହିବନି ସହଜ ନିର୍ମଳ ବ୍ରାହ୍ମଣ ହୃଦୟ ହେଉଛି ନିର୍ମଳ କିନ୍ତୁ କଣ ସେ ପିସାଚି ଏଇ ଈର୍ଷା ପିସାଚି କେଣେ ସ୍ଥାନ ଦେଲା ବୋଲି ମହାପ୍ରଭୁ କହୁଛନ୍ତି ଯାହା ହଉ ଅମଗ୍ରହକୁ କୃପା କରୁଥିବାରୁ ସେ ପୁଣି ଯାଇ ଭଗବାନ ଭକ୍ତ ହେଇଛନ୍ତି ଏବଂ ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି ତେଣୁ ଏଇ ଯୋଉ ଭଗବତ ଗୀତାର ସବୁ ସଦାରେ ଭଗବାନ କହୁଛନ୍ତି ଅହଂକାରାମ ବଳମ ଦ୍ୱାରମ କାମ କୋଦମ ଚଷା ସୀତା ମାମାନଙ୍କ କରଦେଇ ସବୁ ଅଭ୍ୟସନ୍ତି ଅଭ୍ୟସନ୍ତି କରଦେଇକା ତେଣୁ ଇଏ ସବୁ ଈର୍ଷା ଏସବୁ କରିବା ଦ୍ୱାରା କ'ଣ ଅଛି ନା ତାଙ୍କ ନିଜ ଶରୀରକୁ ସେମାନେ କଷ୍ଟ ଦେବା କରିବାକୁ କଷ୍ଟ ଦେବ ଓ ତା ସାଙ୍ଗେ ସାଙ୍ଗେ ଅନ୍ୟ ଶରୀରକୁ ମଧ୍ୟ ସେ କଷ୍ଟ ଦେଉଛନ୍ତି ତେଣୁ ତାମାନ ଦୁଷ୍ଟ ପୁରା ସଂସାରେ ସେ ନୟାଦମା ଇବାମି ଅଜଶ୍ରମ ଶୁଭା ଆସୁ ସେଠୁ ଧୋଇଛୁ ତେଣୁ ସେଇମାନେ ଯେଉଁମାନେ ଈର୍ଷା କରୁଛନ୍ତି ସେମାନଙ୍କୁ ବା ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଭଗବାନ କ'ଣ କରନ୍ତି ଯେହେତୁ ସେମାନେ ଭଗବାନ ଦୋଷ କରୁଛନ୍ତି ସେଥିପାଇଁ ସେମାନେ ଦୋଷ କରୁଥିବା ହେତୁ ଭଗବାନ ତାଙ୍କୁ ନିମ୍ନ ଜ୍ୱରରେ ସେ ପ୍ରେରଣ କରନ୍ତି କାମ ଦୋଷ କ୍ରୁରା ସଂସାରରେ ସେ ନଳାଗମା କ୍ରୁର ଏ କ୍ରୁର ସ୍ୱଭାବ ବ୍ୟକ୍ତି ତମ ଋଣ ପ୍ରାଧାନ୍ୟ ଯେଉଁମାନେ ରହିଛି ସେମାନେ କ୍ରୁର ସ୍ୱଭାବ ବହୁତ କଠୋର ଭାବରେ ସେମାନେ ବ୍ୟବହାର କରିବେ ଏ କ୍ରୁର ସଂସାର ସେ କ୍ରୁରତା ପିଲାଙ୍କୁ ହତ୍ୟା କରିଦେଉଛି ଜଣେ ଏସବୁ କରିପାରିବନି ସାଧାରଣ କରିପାରିବନି କିନ୍ତୁ ରସକୁମାର ତମଙ୍କ ପ୍ରାଧାନ୍ୟ ଦେବାକୁ ଅଛି ସେମାନେ କ୍ରୁର ପ୍ରାପ୍ତ ହେଉଛନ୍ତି ସଂସାରରେ ସେ ନରାଧମା ସେମାନେ ହେଉଛନ୍ତି ନରାଧମ 400,000 ପ୍ରକାର ମାନବ ଅଛନ୍ତି ତାଙ୍କୁ ଯଦି ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ ନବାନ ପ୍ରପଦ୍ୟନ୍ତେ ନବାନ ଦୁଷ୍କୃତି ମୁଡ଼ା ପ୍ରପଦ୍ୟନ୍ତେ ନରାଧମ ଯେଉଁମାନେ ଭଗବାନଙ୍କ ସ୍ମରଣରେ ଯାଉନାହାନ୍ତି ତାଙ୍କୁ ଆମେ ଏହି 4 ପ୍ରକାର ବୋଲି ଜାଣିଦେବା ସେମାନେ ସମସ୍ତେ ଦୁଷ୍କୃତି ନ କୌଣସି ପୁଣ୍ୟ କାର୍ଯ୍ୟ ନାହିଁ ତାଙ୍କର ବହୁତ ପାପ କାର୍ଯ୍ୟ ସବୁ କରୁଛନ୍ତି ତେଣୁ ସେମାନେ ଭଗବାନଙ୍କ ସ୍ମରଣରେ ଯାଉନାହାନ୍ତି କିଏ କି ସେମାନେ ନା ମୁଢ଼ା ଯେଉଁମାନେ ମୂର୍ଖ ସେମାନେ ନରାଧମ ଯେଉଁମାନେ ଯେଉଁ 400,000 ପ୍ରକାର ମାନବ ଅଛନ୍ତି ସବୁ ଶ୍ରେଣୀରେ ଆପଣ 3 ଶ୍ରେଣୀ ରହିଛି ସବୁ ସମାଜରେ ବା ସବୁ ସ୍ଥାନରେ 3 ଶ୍ରେଣୀ ରହିଛି ଗୋଟେ ହେଉଛି ଉତ୍ତମ ଶ୍ରେଣୀ ଗୋଟେ ହେଉଛି ମଧ୍ୟମ ଶ୍ରେଣୀ ଆଉ ଗୋଟେ ହେଉଛି ଅଧମ ଶ୍ରେଣୀ ତେଣୁ ଯେଉଁମାନେ ମାନବମାନଙ୍କ ଭିତରେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ ଏବଂ ଯଦି ବା କେତେ ଜଣଙ୍କର ବହୁତ ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନ ଦ୍ୱାରା ସେମାନେ ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ କାହିଁକି ନା ମାୟା ଆପଣଙ୍କ ଜ୍ଞାନ ତାଙ୍କର ଜ୍ଞାନଟା ଏ ସତ୍ୟ ଏବେ ତମ ତ୍ରିଗୁଣ ଦ୍ୱାରା ସେ ଜ୍ଞାନକୁ ଅପହରଣ ହେଇଯାଇଛି ଜ୍ଞାନ ଯେଉଁମାନେ ଜ୍ଞାନ ଯେଉଁମାନଙ୍କର ପ୍ରାପ୍ତ ହୁଅନ୍ତି ନା ଯେଉଁମାନଙ୍କର ସତ୍ୟଗୁଣ ପ୍ରାଧାନ୍ୟ ରହିଛି କିନ୍ତୁ ଭୌତିକ ଜଗତରେ ସତ୍ୟଗୁଣ ମିଶ୍ରିତ ରହିଛି ରଜଗୁଣ ତମଙ୍କ ସହିତ ମିଶ୍ରିତ ରହିଛି ତେଣୁ ଏଇ 3 ଗୁଣ ଦ୍ୱାରା ତାଙ୍କର ଜ୍ଞାନଟା ଅପହରଣ ହେଇଯାଇଛି ତେଣୁ ସେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ ଯେଉଁମାନେ ପ୍ରକୃତ ଜ୍ଞାନୀ ସେମାନେ ଭଗବାନ ସେମାନେ ଯିବେ ଜ୍ଞାନବା ବ୍ୟକ୍ତି ସେମାନେ ନିଶ୍ଚିନ୍ତ ଯିଏ ଭଗବାନଙ୍କ ସ୍ମରଣରେ ଯାଉଛନ୍ତି ସେ ହେଉଛନ୍ତି ଜ୍ଞାନୀ ନିଶ୍ଚିନ୍ତ ତାଙ୍କର ଜ୍ଞାନ ରହିଛି ସେମାନେ ଭଗବାନ ସ୍ମରଣରେ ଯାଆନ୍ତି ଜାଣିଛି ଯେଇ ଜ୍ଞାନ ଭଲେ କୃଷ୍ଣ ସେ ବଡ ଚତୁର ଏବଂ ଆଉ ଗୋଟେ କ୍ୟାଟେଗୋରି ଯେଉଁମାନେ ଭଗବାନଙ୍କ ସ୍ମରଣରେ ଯାଉନାହାନ୍ତି ସେମାନେ କିଏ ନା ଆଶ୍ରମ ଭାବ ମାସିତା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବାନ ନାହାନ୍ତି ବୋଲି ସେମାନେ ଘୋଷଣା କରନ୍ତି ତେଣୁ ଏଇ ଯେଉଁ ଭଗବାନ କହୁଛନ୍ତି କାରଣ ଦୁଷ୍ଟ ପୁରାଣ ସଂସାରରେ ସେ ନରାଧମାନ ଶିବାନି ଅଜଶ୍ରମ ଅଶୁଭାନ ଆଶ୍ରମ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅଶୁଭ ଜନରେ ସେମାନଙ୍କୁ ପ୍ରେରଣ କରନ୍ତି ସର୍ପ ବ୍ୟାଘ୍ର ସୁଦର ସନ୍ତାନ ବାସ କହୁଛନ୍ତି ଏଇସବୁ ଜନରେ ମଧ୍ୟ ଭଗବାନ ପ୍ରେରଣ କରନ୍ତି ଏବଂ ଆଶ୍ରମ ଜନିବା ନା ମୂଢ଼ା ଜନ୍ମନି माम आत्मप्रेय प्रतिदान से धमान गति तेणु ये असुर जो प्राप्त होती भगवान पाई पारती ना माम अप्राप्य तेनालीर आहरी अधम अधम गति आम्न स्तर से यात्रा करते ये अधम मान लिस्ट रही भागवत किराप अधम आंध्र पुलिंद पुर्कसा आबीर सुंभा जगना प्रसादय जे नीच पापा जगताश्रय श्रय शुद्ध नीचस्मी भविष्य न বিভিন্ন অধম জমির অসুর জমির ব্যক্তি মানুষ গণনা করছেন কিন্তু এতে অধম জমি প্রাপ্ত হলে পৃথিবীর বিভিন্ন স্থানের রয়েছেন সে রয়েছেন কিন্তু সে যদি জগৎপা শ্রেয়া শ্রেয়া যদি সে ভগবান শুদ্ধ ভক্ত শরণে দেবে তাহলে সে নীতিজ্ঞাতি পারঙ্গত সে শ্রেষ্ঠ গতি লাভ করতে ভগবান বা ভগবান প্রাপ্ত হয়ে পারে তেমন এইভাবে ভাবে নিম্ন স্তর গলে ভগবান তাহলে কৃপা করে ব্যবস্থা করছেন অপিচে শুভ্রাচার ভদতে মা অনন্য ভাব সাধুদেব সমন্তব্য সম্যক ভবিষ্যতে বিষয় যেতে নিম্ন স্তর গলে ভগবান উদ্ধার করার ব্যবস্থা করছেন তেমন পশু পশুকে হত্যা করবে ভগবান কারণ এমনি হত্যা করেদেবে তাকে তার প্রকৃত শুভগতি প্রদান করছেন কিন্তু পুরী সে যেতে আসছেন অসুর জমি প্রাপ্ত হয়েছেন তেমন যদুবি সব জরুরত তেমন সে কিন্তু মতো ভগবান হত্যা করছে তো মুখ ভগবান কৃষ্ণকর যে আসছেন যদুবি যদুবংশের কৃষ্ণ আসছেন যারা যদুনন্দন কহিলেন যদুবংশের আসছেন তেমন তাঁকে সহ শত্রুতা পুঁ আচরণ করছেন পুরো শত্রুতা কালে ভগবান নিধান হলেন
জয় শ্রী গোপাল মহারাজ কি জয় শ্রী গুরুদেব কি অনন্ত গোপী কৃষ্ণ দেব কি তাই গৌর প্রমানন্দে।